ನಮೋ ನಮಸ್ತೆ ಜೈತನ್ ತೀರ್ಥಾಮದ ಅಂತೇಳಿಡ ಪಂಚಮ ಪರಿಷತ್ ಶುಕ ತೋರ ಸನ್ಯಾಸಿ ಪಂಡಿತ ಗಣೇ ಕರಿತೆ ಗರ್ವ ನಾಶ ನೀಚ ಶೂದ್ರ ದ್ವಾರಾ ಕರೆ ಧರ್ಮೀರ ಪ್ರಕಾಶ ನೀಚ ಶೂದ್ರ ದ್ವಾರಾ ಕರೆ ಧರ್ಮೀರ ಪ್ರಕಾಶ ಅನುವಾದ ತಥಾಕಥಿತ ಸನ್ಯಾಸಿ ಏನು ಪಂಡಿತಗಣಕರ ಮಿಥ್ಯಾ ಗರ್ಭ ನಾಶ ಕರಿಬೇಕು ಸೆ ನೀಚ ಏನು ಶೂದ್ರ ವ್ಯಕ್ತಿ ಜರಿಯಾರೆ ಮಧ್ಯ ಧರ್ಮರ ತತ್ವ ಪ್ರಸಾರ କରନ୍ତି ଭାବାର୍ଥରେ କୁହାଯାଉଛି ଯେ ବେଦାନ୍ତ ସୂତ୍ରରେ ବିଶେଷ ପାଣ୍ଡିତ୍ୟ ଲାଭ କରିଥିବା ବ୍ୟକ୍ତି ପଣ୍ଡିତ ରୂପେ ପରିଚିତ ହୁଅନ୍ତି ସାଧାରଣତଃ ବ୍ରାହ୍ମଣ ବା ସନ୍ନ୍ୟାସୀଙ୍କୁ ଏହି ପଦବୀ ମିଳିଥାଏ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିବର୍ଣ୍ଣର ରାଜା ବୋଲାଉଥିବା ବ୍ରାହ୍ମଣ ପକ୍ଷରେ ସନ୍ନ୍ୟାସ ହେଉଛି ସର୍ବଶ୍ରେଷ୍ଠ ସମ୍ମାନ ସାଧାରଣ ଲୋକଙ୍କ ମଧ୍ୟରେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିବା ବ୍ୟକ୍ତି ଶୁଦ୍ଧତାର ପଦ୍ଧତି ଦ୍ୱାରା ଉପଯୁକ୍ତ ସଂସ୍କାର ଲାଭ କରି କୌଣସି ପରମାର୍ଥିକ ଗୁରୁଙ୍କ ଠାରୁ ଉପଯୁକ୍ତ ଭାବେ ଦୀକ୍ଷା ଗ୍ରହଣ କଲେ ସେ ବୌଦ୍ଧିକ ଶାସ୍ତ୍ରର ଜଣେ ପ୍ରାମାଣିକ ଅଧିକାରୀ ହୁଅନ୍ତି ଏ ପ୍ରକାର ବ୍ୟକ୍ତି ଯେତେବେଳେ ସନ୍ନ୍ୟାସ ଗ୍ରହଣ କରନ୍ତି ସେତେବେଳେ ସେ ସର୍ବଶ୍ରେଷ୍ଠ ଆସନର ଅଧିକାରୀ ହୁଅନ୍ତି ବ୍ରାହ୍ମଣଙ୍କୁ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏ ତିନି ବର୍ଣ୍ଣର ଗୁରୁ ବୋଲି ଧରାଯାଏ ଏବଂ ସନ୍ନ୍ୟାସୀଙ୍କୁ ଉନ୍ନତ ବ୍ରାହ୍ମଣମାନଙ୍କର ମଧ୍ୟ ଗୁରୁ ବୋଲି ଧରାଯାଏ ସାଧାରଣତଃ ବ୍ରାହ୍ମଣ ଏବଂ ସନ୍ନ୍ୟାସୀମାନେ ନିଜର ପରମାର୍ଥୀ ଆସନ ବିଷୟରେ ଗର୍ବ ଅନୁଭବ କରନ୍ତି ତେଣୁ ସେମାନଙ୍କର ମିଥ୍ୟା ଅହଂକାର ନାଶ କରିବାକୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସୀ କିମ୍ବା ବ୍ରାହ୍ମଣ ହୋଇନଥିବା ରାମାନନ୍ଦ ରାୟଙ୍କ ଜରିଆରେ କୃଷ୍ଣ ଚେତନା ପ୍ରଚାର କରିଥିଲେ ବାସ୍ତବରେ ଶ୍ରୀ ରାମାନନ୍ଦ ରାୟ ଶୂଦ୍ର କୂଳର ଜଣେ ଗୃହସ୍ଥ ଥିଲେ ତଥାପି ଶ୍ରୀ ଚୈତନ୍ୟ ମହାପ୍ରଭୁ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ବ୍ରାହ୍ମଣ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ଶିକ୍ଷା ଦେବାକୁ ରାମାନନ୍ଦଙ୍କୁ ନିଯୁକ୍ତ କରିଥିଲେ ଏପରିକି ସ୍ୱୟଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ହୋଇ ମଧ୍ୟ ଶ୍ରୀ ରାମାନନ୍ଦ ରାୟଙ୍କ ଠାରୁ ଉପଦେଶ ଗ୍ରହଣ କରିଥିଲେ ଏହିପରି ଭାବେ ଶ୍ରୀ ରାମାନନ୍ଦ ରାୟଙ୍କ ଜରିଆରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ନିଜର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଥିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଅନୁସାରେ ଯେଇ କୃଷ୍ଣ ତତ୍ତ୍ୱବେତ୍ତା ସେହି ଗୁରୁ ହଏ ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିଥିବା ଲୋକ ବ୍ରାହ୍ମଣ କିମ୍ବା ସନ୍ନ୍ୟାସୀ ହୁଅନ୍ତୁ ବା ନ ହୁଅନ୍ତୁ ଗୁରୁ ହୋଇପାରନ୍ତି ସାଧାରଣ ଲୋକେ ଶାସ୍ତ୍ରର ତତ୍ତ୍ୱ ବୁଝିପାରନ୍ତି ନାହିଁ କିମ୍ବା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ତତ୍ତ୍ୱ ଅନୁଗାମୀଙ୍କ ଶୁଦ୍ଧ ଚରିତ୍ର ବ୍ୟବହାର ବା ସାମର୍ଥ୍ୟ ବୁଝିପାରନ୍ତି ନାହିଁ କୃଷ୍ଣ ଚେତନା ଆନ୍ଦୋଳନ ଶୂଦ୍ରଠାରୁ ହୀନକୂଳରେ ଜନ୍ମଲାଭ କରିଥିବା ଲୋକଙ୍କ ମଧ୍ୟରୁ ସୁଦ୍ଧା ଉନ୍ନତ ବୈଷ୍ଣବ ସୃଷ୍ଟି କରୁଛନ୍ତି ଶ୍ରୀମଦ୍ ଭାଗବତମରେ ଯାହା କୁହାଯାଇଛି ଯେକୌଣସି କୂଳରେ ମଧ୍ୟ ବୈଷ୍ଣବ ଆବିର୍ଭୂତ ହୋଇପାରନ୍ତି ବୋଲି ଏହା ପ୍ରମାଣ ଅଟେ କିରାତ ହୁଣାନ୍ଧ୍ର ପୁଲିନ୍ଦ ପୁକସା ଆବିର ଶୁମ୍ଭା ଜଗନ୍ନାଥ ସାଦୟ ଜେନି ଚ ପାପା ଜଦପାଶ୍ରୟା ଶ୍ରୟା ଶୁଦ୍ଧନ୍ତି ତସ୍ମୀ ବ୍ରହ୍ମବିଷ୍ଣବେ ନମଃ ଭାଗବତମ୍ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଅଠର ଶ୍ଳୋକରେ ଏକଥା କୁହାଯାଇଛି ଅର୍ଥାତ୍ ମୁଁ ସେହି ପରମ ଶକ୍ତିମାନ ଭଗବାନଙ୍କୁ ପ୍ରଣାମ କରୁଛି ଯାହାଙ୍କ ଭକ୍ତମାନଙ୍କ ଆଶ୍ରୟ ଗ୍ରହଣ କଲେ କିରାତ ହୁଣ ଆନ୍ଧ୍ର ପୁଲିନ୍ଦ ପୁକସ ଆବିର ଶୁମ୍ଭ ଯବନ ଖସ ଜାତିର ଲୋକ ତଥା ଅନ୍ୟ ପାପାଶକ୍ତ ଲୋକେ ଶୁଦ୍ଧ ହୋଇଯାଆନ୍ତି ପରମେଶ୍ୱର ବିଷ୍ଣୁଙ୍କ କୃପାରୁ ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ହୋଇପାରେ କୃଷ୍ଣ ଚେତନାର ପ୍ରଚାରକ ହୋଇପାରେ ଏବଂ ସମଗ୍ର ଜଗତର ଗୁରୁ ହୋଇପାରେ ସମସ୍ତ ବୈଦିକ ଶାସ୍ତ୍ରରେ ଏହି ନୀତି ସମର୍ଥନ କରାଯାଇଛି କିପରି ନୀଚ ଜାତିରେ ଜନ୍ମଗ୍ରହଣ କରିଥିବା ଲୋକ ସମଗ୍ର ଜଗତର ଗୁରୁ ହୋଇପାରନ୍ତି ତାହାର ପ୍ରମାଣ ପ୍ରାମାଣିକ ଶାସ୍ତ୍ରରୁ ଉଦ୍ଧାର କରି ଦର୍ଶାଯାଇପାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାପ୍ରାଧାନ୍ୟ ବୋଲି ବିଚାର କରାଯାଏ କାରଣ ତାଙ୍କର ନିଷ୍ଠାପର ସେବକ ହୋଇ ଯୋଗ୍ୟତା ଅର୍ଜନ କରିଥିବା ଯେକୌଣସି ଲୋକକୁ ସେ ବୈଦିକ ଶାସ୍ତ୍ରର ତତ୍ତ୍ୱ ବିତରଣ କରିଛନ୍ତି ଓଂ ଅଜ୍ଞାନନ୍ଦିରାନ୍ଧସ୍ୟ ଜ୍ଞାନାଞ୍ଜନ ଶ୍ଳାଘୟା ମୃତଂ ଜେନ ତସ୍ମୈ ଶ୍ରୀ ଗୁରବୈ ନମଃ ହରେ କୃଷ୍ଣ ଆମେ ଆଜି ଚୈତନ୍ୟ ଚେତନାମୃତ ଅନ୍ତଲୀଳା ପଞ୍ଚମ ପରିଚୟ ଶୋକ 84 ଆଲୋଚନା କରିବା ତେଣୁ ଇଏ ଚଉରାଶୀ ଶ୍ଳୋକରେ କୁହାଯାଉଛି ଯେ ସନ୍ନ୍ୟାସୀ ପଣ୍ଡିତଗଣର କରିତେ ଗର୍ବ ନାଶ ଯେଉଁମାନେ ସନ୍ନ୍ୟାସୀ ହେଇଛନ୍ତି ଯେଉଁ ବ୍ରହ୍ମ ବର୍ଣ୍ଣାଶ୍ରମ ଧର୍ମରେ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି। ତେଣୁ ଏ ଯେଉଁ ସନ୍ନ୍ୟାସ ଆଶ୍ରମ ଏଇଠୁ ସବୁଠୁ ଶ୍ରେଷ୍ଠ ଆଶ୍ରମ, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ। ବୈଦିକ ସଭ୍ୟତାରେ ଏହିଭଳି ଭାବରେ ଚାରି ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏବଂ ଚାରୋଟି ଆଶ୍ରମ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ଏହି ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମର ବ୍ୟବସ୍ଥା ହୋଇଛି। ତେଣୁ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପର ପୁମାନ ବିଷ୍ଣୁର ଆରାଧତେ ପନ୍ଥା ନାନ୍ୟତତ୍ଵ ସକାରଣ। ଏହି ରାୟ ରାମାନନ୍ଦ କଥା ଏଠି କୁହାଯିବ। ରାୟ ରାମାନନ୍ଦ ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ଗୋଦାବରୀ ନଦୀ ତଟରେ ରାୟ ରାମାନନ୍ଦଙ୍କ ସହିତ ଆଲୋଚନା ହୋଇଥିଲା। ସେଇଠି ଯେତେବେଳେ ମହାପ୍ରଭୁ ପଚାରିଥିଲେ ସାଧ୍ୟ ସାଧନ ବିଷୟରେ, ବଡ଼ ଶ୍ଳୋକ ସାଧ୍ୟ ସାଧନ ନିର୍ଣ୍ଣୟ, ସେତେବେଳେ ରାୟ ରାମାନନ୍ଦ ପ୍ରଥମେ ଏହି ଶ୍ଳୋକଟିକୁ ଉଦ୍ଧାର କରିଥିଲେ। ଏହି ବିଷ୍ଣୁ ପୁରାଣରେ ଏହି ଶ୍ଳୋକଟି ରହିଛନ୍ତି ଯେ ବର୍ଣ୍ଣାଶ୍ରମ ଚାରବତା, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଯେଉଁ ରହିଛି, ଆର ଉଦ୍ଦେଶ୍ୟ ହେଉଛି ପୁରୁଷେଣ ପର ପୁମାନ, ପରମ ପୁରୁଷ ଭଗବାନଙ୍କର ବିଷ୍ଣୁଙ୍କର ଆରାଧ୍ୟତେ, ତାଙ୍କର ଆରାଧନା ପାଇଁ ଏହି ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମର ବ୍ୟବସ୍ଥା ରହିଛି। ନାନ୍ୟତ୍ୱୋଷ କାରଣ, ଅନ୍ୟ କୌଣସି ଉପାୟରେ ବିଷ୍ଣୁଙ୍କୁ ତୋଷ ବା ସନ୍ତୋଷ କରାଯାଇପାରିବ ନାହିଁ। ତେଣୁ ଏ କଥା ଯେଉଁ କୁହାଯାଇଛି ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ, ଆଦ୍ୱାରା ଜଣେ ଉନ୍ନତ ପରମାର୍ଥିକ ମାର୍ଗରେ ଅଗ୍ରଗତି କରି ଅନ୍ତିମରେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରକୁ ଯାଉଛନ୍ତି, ଯେମିତି ବ୍ରାହ୍ମଣ କୁଳରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ବା ଯେଉଁମାନେ ସନ୍ନ୍ୟାସୀ ହୋଇଛନ୍ତି, ତାଙ୍କର ମଧ୍ୟ ଗର୍ବ ହୋଇଯାଉଛି। ତେଣୁ ସନ୍ନ୍ୟାସୀ ପଣ୍ଡିତ ଗଣରେ କରିତ ଗର୍ବ ନାଶ, ଭଗବାନ ତାଙ୍କର ଗର୍ବକୁ ନାଶ କରିବା ପାଇଁ ନିଚ ଶୂଦ୍ର ଦ୍ୱାରା କରେ ନା ଧର୍ମର ପ୍ରକାଶ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ସେତେବେଳେ ସେ ଯେଉଁମାନେ ନିମ୍ନ ଶ୍ରେଣୀରେ ଅଛନ୍ତି ସେମାନଙ୍କ ଦ୍ୱାରା ଏଇ ଭଗବାନଙ୍କର କଥା ପ୍ରଚାର କରିଛନ୍ତି। କଳିଯୁଗରେ ଏ ଯୁଗ ଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଏ ନାମ କୀର୍ତ୍ତନ ମହାପ୍ରଭୁ ଆସି ପ୍ରଚାର କରିଛନ୍ତି। ପ୍ରତି ଯୁଗରେ ଗୋଟେ ଗୋଟେ ଧର୍ମ ରହିଛି, ଯୁଗ ଧର୍ମ ଯାହାକୁ କୁହାଯାଏ। ସତ୍ୟ ଯୁଗରେ କୃତେ ଯତ୍ ଧ୍ୟାୟତେ ବିଷ୍ଣୁ, ସତ୍ୟ ଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ। ତୃତୀୟା ଯଜତ ମକ୍ଷେଇ, ତୃତୀୟା ଯୁଗରେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ଦ୍ୱାପରେ ପରିଚର୍ଯ୍ୟାୟା, ଦ୍ୱାପର ଯୁଗରେ ମନ୍ଦିରରେ ଯେଉଁ ପୂଜା ପଦ୍ଧତି ସବୁ ରହିଛି, ଦ୍ୱାପରେ ପରିଚର୍ଯ୍ୟାୟା। କଳୌତା ଧରି କୀର୍ତ୍ତନ, କଳିକାଳରେ ସେଇ ଯୁଗ ଧର୍ମ ହେଉଛି ହରି କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। କଳିଯୁଗର ଯୁଗ ଧର୍ମ ଯେଉଁ ମହାପ୍ରଭୁ ଆସି ପ୍ରଚାର କରିଛନ୍ତି, ସେ ପ୍ରଚାର କରିବା ପାଇଁ ସେ ସନ୍ନ୍ୟାସୀ ପଣ୍ଡିତମାନଙ୍କର ଗ୍ରହଣ ସାହାଯ୍ୟ ନେଇନାହାନ୍ତି। ସେଇଠି ବର୍ଣ୍ଣନା କରାଯାଏ, ଭକ୍ତି ପ୍ରେମ ତତ୍ତ୍ୱ କହେ ରାୟ କରି ବକ୍ତା। ଏ ରାୟ ରାମାନନ୍ଦ ଯିଏକି ଜଣେ ଅନ୍ୟ ଜଣଙ୍କର ସେବା କରୁଛି, ମାନେ ସେ ଶୂଦ୍ର ଶ୍ରେଣୀର, ରାଜାଙ୍କ ପାଖରେ ସେ କାମ କରୁଛନ୍ତି, ରାଜାଙ୍କର ସେ ଥିଲେ ଭାଇସରୟ, ଥିଲେ ଗୋଦାବରୀ ଜିଲ୍ଲାରେ ଥିଲେ ସିଏ, ଯଦିଓ ବହୁତ ବଡ଼ ପୋଷ୍ଟ ସେଇଟା, ବହୁତ ବଡ଼ ପଦବୀ, କିନ୍ତୁ ତଥାପି ଯେହେତୁ ସିଏ ଅନ୍ୟ ଜଣଙ୍କ ସେବା କରୁଛନ୍ତି ତେଣୁ ସେ ଶୂଦ୍ର ଅବସ୍ଥାରେ ଯାଉଛନ୍ତି। ଶୂଦ୍ରର କର୍ତ୍ତବ୍ୟ ହେଉଛି, ସେ ହେଉଛି ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସାପି ସ୍ୱାବଜମ, ବ୍ରାହ୍ମଣ କ୍ଷତ୍ରିୟ ଏବଂ ବୈଶ୍ୟ ଏବଂ ଶୂଦ୍ରର କର୍ମ ସବୁ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି। ତେଣୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟମାନଙ୍କର କଥା କହିସାରିକରି ଅନ୍ତିମରେ କହିଲେ ଶୂଦ୍ରଙ୍କର କାମ ହେଉଛି ଯେ ପରିଚର୍ଯ୍ୟାତ୍ମକ କର୍ମ, ସମସ୍ତଙ୍କର ଅନ୍ୟ ଯେଉଁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ସବୁ ରହିଛନ୍ତି ତାଙ୍କର ପରିଚର୍ଯ୍ୟା ବା ତାଙ୍କର ସେବା କରିବା ହେଉଛି ଶୂଦ୍ରର କାର୍ଯ୍ୟ। ତେଣୁ ଯଦିଓ ସେ ଶୂଦ୍ର ଥିଲେ କିନ୍ତୁ ଭକ୍ତି ପ୍ରେମ ତତ୍ତ୍ୱ କହେ ରାୟ କରି ବକ୍ତା, ମହାପ୍ରଭୁ ନିଜେ ମାପନି ପ୍ରଦ୍ୟୁମ୍ନ ମିଶ୍ର ସହ ହଏ ଶ୍ରୋତା, ମହାପ୍ରଭୁ ନିଜେ ରାୟ ରାମାନଙ୍କ ଠାରୁ ଉପଦେଶ ଗ୍ରହଣ କରିଛନ୍ତି। ଏଇ କଥା ପଚାରିଥିଲେ ସେ ସାଧ୍ୟ ସାଧନ ବିଷୟରେ, କ'ଣ ଆମ ଜୀବନର ଲକ୍ଷ୍ୟ, ଏବଂ ତାକୁ ପ୍ରାପ୍ତ ହେବାର ଉପାୟ କ'ଣ, ଏକଥା ମଧ୍ୟଲୀଳା ଅଷ୍ଟମ ପରିଚ୍ଛେଦରେ ସବୁ ବର୍ଣ୍ଣନା କରାଯାଇଛି ଚେତନ ଚରିତାମୃତରେ। ତେଣୁ ସେ ଯେତେବେଳେ ପ୍ରଶ୍ନ ପଚାରିଥିଲେ ରାୟ ରମାନନ୍ଦ ଏଇ କଥାଟି କହିଥିଲେ, ବର୍ଣ୍ଣାଶ୍ରମ ଚାରବତା, ଚାରିବର୍ଣ୍ଣ ଏବଂ ଚାରି ଆଶ୍ରମ ଯେଉଁ ରହିଛି ଏ ଭଗବାନ ବିଷ୍ଣୁଙ୍କର ଆରାଧନା ପାଇଁ ରହିଛି, ଅନ୍ୟ କୌଣସି ଉପାୟ ନାହିଁ ତାଙ୍କୁ ସନ୍ତୋଷ କରିବା ପାଇଁ। କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ ଆଗେ କ ଆର୍, ଏ କଳିଯୁଗରେ ଏସବୁ ସମ୍ଭବ ନୁହଁ। ତେଣୁ ରାୟ ରମାନନ୍ଦ ବିଭିନ୍ନ ଶାସ୍ତ୍ରରୁ ସବୁ କର୍ମ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି, ଜ୍ଞାନ ଶୂନ୍ୟ ଭକ୍ତି ଏସବୁ କହି ଅନ୍ତିମରେ ଯେତେବେଳେ ଏଇ ଗୋଟିଏ ଶ୍ଳୋକ କହିଲେ ଦଶମ ସ୍କନ୍ଧ 14 ଅଧ୍ୟାୟରେ, ଯେ ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ଦା ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭୀର ଯେ ପ୍ରାୟଶୁ ଜିତୁ ଜିତୁ ପ୍ୟସି ତୈସ୍ତ୍ରୀଲୋକ୍ୟା। ଜ୍ଞାନୀ ନିଜେ ଜ୍ଞାନ ମାଧ୍ୟମରେ, ଏ ଜ୍ଞାନଶୂନ୍ୟ ଭକ୍ତି ଏଇଟା, ଜ୍ଞାନଶୂନ୍ୟ ଜ୍ଞାନୀ ପ୍ରୟାସ ମୋଦପାୟାସ, ଜ୍ଞାନ ଦ୍ୱାରା ପ୍ରୟାସ କରିବା ପାଇଁ ଛାଡ଼ିକିରି ତ୍ୟାଗ କରିବାକୁ ପଡ଼ିବ, ଜ୍ଞାନ ଦ୍ୱାରା ଆମେ ଭଗବାନ ଜାଣିପାରିବା ନାହିଁ। ନମନ୍ତ ଏବ ନମ୍ର ଭାବରେ ଜୀବନ୍ତି ସମ୍ମୁଖରେ ତା ଭଗବତୀୟ ବାର୍ତ୍ତା, ଯେଉଁମାନେ ଭଗବାନଙ୍କର ଭକ୍ତ ଅଛନ୍ତି ତାଙ୍କ ମୁଖରୁ ଭଗବାନ କଥା ଶ୍ରବଣ କରିବେ। ତାହେଲେ ଯଦିଓ ସିଏ ଯେଉଁ ସେ କୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସ୍ଥାନ ସ୍ଥିତା, ସେ ତାକୁ ତ୍ୟାଗ କରିବା, ସେ ସ୍ଥାନକୁ ପରିବର୍ତ୍ତନ କରିବା ଦରକାର ନାହିଁ, ସେ ଯେଉଁ ସ୍ଥାନରେ ଥାଆନ୍ତୁ, ଯିଏ ଯେଉଁ ସ୍ଥାନରେ ରହୁଛନ୍ତି ରହନ୍ତୁ, କିନ୍ତୁ ଶ୍ରୁତିଗତା କାୟ ମନ ବାକ୍ୟରେ ଏ କଥା ଭଗବାନ କଥାକୁ ଶ୍ରବଣ କରିବେ ସାଧୁଙ୍କ ମୁଖରୁ। ତାହେଲେ ଯଦିଓ ଭଗବାନ ହେଉଛନ୍ତି ଅଜିତ, ଭଗବାନ କେହି ଜିତିପାରନ୍ତି ନାହିଁ, ଭଗବାନଙ୍କର ଗୋଟେ ନାମ ହେଉଛି ଅଜିତ, କିନ୍ତୁ ସେ ଜିତି ତାଙ୍କୁ ଏଇମାନେ ଯେଉଁମାନେ ଶ୍ରବଣ କରନ୍ତି ଭଗବାନ କଥା ତାଙ୍କୁ ଜିତି ଯାଆନ୍ତି। ପ୍ରାୟଶ ଜିତୁ ପ୍ୟସି ତୈସ୍ତ୍ରୀଲୋକ୍ୟା, ଅଜିତ ଜିତୁ ପି, ଯଦିଓ ସେ ଅଜିତ କିନ୍ତୁ ସେ ଜିତ ହେଇଯାଆନ୍ତି ତାଙ୍କ ଭକ୍ତଙ୍କ ଦ୍ୱାରା। ତେଣୁ ଏଇଭଳି ଭାବରେ ଭକ୍ତି ଏବଂ ପ୍ରେମ ତତ୍ତ୍ୱ ସବୁ କହିଛନ୍ତି ରାୟ ରମାନନ୍ଦକୁ କହିଛନ୍ତି। ଗୋଟେ ଉନ୍ନତ ବ୍ରାହ୍ମଣ ପରିବାର ବା ସନ୍ନ୍ୟାସ ବ୍ୟକ୍ତି ଦ୍ୱାରା ଏଇ ଜ୍ଞାନକୁ ସେ ପ୍ରାପ୍ତ ହେଇନାହାନ୍ତି, ଏହି ରାୟ ରମାନନ୍ଦ ଦ୍ୱାରା ସେଇ ଜ୍ଞାନ ପ୍ରାପ୍ତ ହେଲେ, ଯିଏକି ଜଣେ ଶୂଦ୍ର ଶ୍ରେଣୀର। ତେଣୁ ଇଏ ଆର ଉଦ୍ଦେଶ୍ୟ ହେଉଛି, ମହାପ୍ରଭୁଙ୍କର ଉଦ୍ଦେଶ୍ୟ ହେଉଛି ଯେ ସନ୍ନ୍ୟାସୀ ପଣ୍ଡିତଗଣଙ୍କର ଗର୍ବକୁ ନାଶ କରିବେ। ଆପଣ ପ୍ରଦ୍ୟୁମ୍ନ ମିଶ୍ର ସହାୟ ଶ୍ରୋତା, ମହାପ୍ରଭୁ ନିଜେ ଯାଇକି ଶ୍ରବଣ କଲେ ଗୋଦାବରୀ ନଦୀ ତଟରେ, ଯେଉଁ ଦାକ୍ଷିଣାତ୍ୟ ଯାଉଥିଲେ ସେହି ସମୟରେ ଗୋଦାବରୀ ନଦୀ ତଟରେ ରାୟ ରମାନନ୍ଦଙ୍କ ସହିତ ଏସବୁ ଆଲୋଚନା ହୋଇଛି। ତାପରେ ପୁରୀରେ ମଧ୍ୟ, ଜଗନ୍ନାଥ ପୁରୀରେ ଯେତେବେଳେ ମହାପ୍ରଭୁ ରହୁଥିଲେ ସେ ସମୟରେ ପ୍ରଦ୍ୟୁମ୍ନ ମିଶ୍ର ଜଣେ ବ୍ରାହ୍ମଣ ପରିବାରର ଜଣେ ବହୁତ ଉନ୍ନତ ଜ୍ଞାନୀ ବ୍ୟକ୍ତି, ସିଏ ଆସିଲେ ମହାପ୍ରଭୁଙ୍କ ଠାରୁ ଭଗବାନ କଥା ଶ୍ରବଣ କରିବା ପାଇଁ। କିନ୍ତୁ ମହାପ୍ରଭୁ ତାଙ୍କୁ ପଠାଇଲେ, ତୁମେ ଯାଅ ରାୟ ରମାନନ୍ଦଙ୍କ ପାଖକୁ ଯାଅ, ରାୟ ରମାନନ୍ଦ ଜଗନ୍ନାଥ ବଲ୍ଲଭରେ ସେ ରହୁଥିଲେ। ତେଣୁ ସେ ଗଲେ ରାୟ ରମାନନ୍ଦ ପାଖକୁ ଗଲେ, ଯେତେବେଳେ ଗଲେ ରାୟ ରମାନନ୍ଦଙ୍କ ସେବକ ଯିଏ ଥିଲେ ସେ କହିଲେ ଯେ ବର୍ତ୍ତମାନ ସେ ସବୁ ଯୁବତୀ ଝିଅମାନଙ୍କୁ ସବୁ ତାଙ୍କ ସବୁ ଅଙ୍ଗରେ ସବୁ ତୈଳ ମର୍ଦ୍ଦନ କରୁଛନ୍ତି, କାହିଁକି ନା ସେମାନଙ୍କୁ ସବୁ ନୃତ୍ୟ ଶିକ୍ଷା ଦେବେ। ଜଗନ୍ନାଥ ବଲ୍ଲଭ ଗୋଟେ ନାଟକ ରଚନା କରିଥିଲେ, ସେ ଜଗନ୍ନାଥ ବଲ୍ଲଭ ଜଗନ୍ନାଥଙ୍କ ପ୍ରିୟ, ସେ ନାଟକରେ ଅଭିନୟ କରିବା ପାଇଁ ସେ ଯୁବତୀମାନଙ୍କୁ ସେ ନିଜେ ସବୁ ତାଙ୍କର ଶରୀରକୁ ମାର୍ଜନ କରୁଛନ୍ତି ସବୁ। ତେଣୁ ଏ କଥା ଦେଖି ପ୍ରଦ୍ୟୁମ୍ନ ମିଶ୍ର କହିଲେ, ଇଏ ତ ସହଜ ଶୂଦ୍ର, ତାପରେ ଇଏ ଏଇଭଳି କାର୍ଯ୍ୟରେ ଲିପ୍ତ ରହିଛନ୍ତି, ତାଙ୍କଠାରୁ ମୁଁ କ'ଣ ଭଗବାନ କଥା ଶୁଣିବି କହିକି ପଳାଇ ଆସିଥିଲେ। ମହାପ୍ରଭୁ ସବୁ ଜାଣନ୍ତି, ମହାପ୍ରଭୁ ଯେତେବେଳେ ପଚାରିଲେ ପ୍ରଦ୍ୟୁମ୍ନ ମିଶ୍ରକୁ, ତୁମେ ଶ୍ରବଣ କଲ କି ରାୟ ରମାନଙ୍କ ଠାରୁ, ଆଉ ସେ କିଛି କହିଲେନି, କିନ୍ତୁ ଭଗବାନ ଜାଣିଲେ ପ୍ରଦ୍ୟୁମ୍ନ ମିଶ୍ର କଥା ମନୋଭାବ। ତେଣୁ ସେ କହିଲେ, କହିଲେ ମୁଁ ସନ୍ନ୍ୟାସୀ ହେଲେ ମଧ୍ୟ ମୁଁ ସ୍ତ୍ରୀଲୋକକୁ ଦେଖିଲେ ମୋର ମନ ବିଚଳିତ ହୁଏ, କିନ୍ତୁ ରାୟ ରମାନନ୍ଦ ତାଙ୍କର ମନ କୌଣସି ବିଚଳିତ ହୁଏ ନାହିଁ। ଯେଉଁଭଳି ଭାବରେ ଭଗବାନ ଉଦ୍ଧମଙ୍କ ବିଷୟରେ କହିଥିଲେ, ଏବଂ ତ୍ରୈଲୋକ୍ୟ ଗୁରୁଣାଂ ସନ୍ଦିଷ୍ଟ ଶବ୍ଦଯୋନିନା ବଦରିଆଶ୍ରମ ମାସାଧ୍ୟ ହରିମ ଇଜେ ସମାଧିନା, ଭାଗବତମ ତୃତୀୟ ସ୍କନ୍ଧ 4 ଅଧ୍ୟାୟ 32 ଶ୍ଳୋକରେ କଥାଟି କୁହାଯାଇଛି। ଭଗବାନ ଉଦ୍ଧବଙ୍କୁ ଗୋଟେ ଚିଠି ଦେଲେ, ସନ୍ଦେଶ ଦେଲେ, ବଦ୍ରୀନାଥ ଧାମକୁ ପ୍ରେରଣ କଲେ, କାହିଁକି ନା ଉଦ୍ଧବ ନ ଉଦ୍ଧବ ମୋଠାରୁ ଉଣେ କ'ଣ କିଛି ମାତ୍ର ଊଣା ନୁହନ୍ତି, ନ ଉଦ୍ଧବ ଊଣ ସୂର୍ଯ୍ୟସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଏଇ କଥା କୁହାଯାଇଛି। ଉଦ୍ଧବ ମୋଠାରୁ କିଞ୍ଚିତ ହେଲେ ଊଣା ନୁହନ୍ତି, କାହିଁକି ନା ଗୁଣେଇ ନାର୍ଜିତ ପ୍ରଭୁ, ସମସ୍ତେ ଭୌତିକ ଜଗତରେ ଏ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି, ସତ୍ୱ ରଜତମ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି, କିନ୍ତୁ ଇଏ ଯେଉଁ ରହିଥିଲେ ଉଦ୍ଧବ, ନ ଉଦ୍ଧବ ଅଣୁ ଅପି ମନ୍ୟୁନ କହୁଛନ୍ତି କଥା, ଉଦ୍ଧବ ମୋ ଠାରୁ ଅଣୁ ମଧ୍ୟ ନ୍ୟୁନ ନୁହଁ, ଅଣୁ ମାତ୍ରାରେ ମଧ୍ୟ ନ୍ୟୁନ ନୁହନ୍ତି। ଯତ୍ ଗୁଣେଇ ନାର୍ଜିତ ପ୍ରଭୁ, ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ, ଭଗବାନ ମଧ୍ୟ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଭାଗବତମ ପ୍ରଥମ ସ୍କନ୍ଦ ଏକାଦଶ ଅଧ୍ୟାୟରେ ସେ କଥା କୁହାଯାଇଛି ଯେ ଭଗବାନଙ୍କର ଏଭଳି ଗୁଣ, ଏତଦ୍ ଈଶାନମେଶସ୍ୟ ପ୍ରକୃତି ସ୍ତୋପି ତଦ୍ ଗୁଣେଇ, ଭଗବାନ ଏ ପ୍ରକୃତିରେ ଥିଲେ ମଧ୍ୟ ପ୍ରକୃତିର ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଯଥା ବୁଦ୍ଧି ତଦାଶ୍ରୟ, ଏବଂ ଖାଲି ଯେ ଭଗବାନ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ ତାହା ନୁହଁ, ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ମଧ୍ୟ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ଏଠି ମଧ୍ୟ ସେଇ କଥା ମହାପ୍ରଭୁ କହିଲେ ଯେ ରାୟ ରାମାନନ୍ଦ ସେ ମଧ୍ୟ ଗୁଣ ଦ୍ୱାରା, ମୋର ଯୁବତୀ ସ୍ତ୍ରୀ ଦେଖିଲେ ମୋର ଟିକିଏ ମନ ବିଚଳିତ ହୁଏ, କିନ୍ତୁ ରାୟ ରାମାନନ୍ଦଙ୍କର ମଧ୍ୟ ମନ କୌଣସି ପ୍ରକାର ବିଚଳିତ ହୁଏ ନାହିଁ। ତେଣୁ ଏଇଭଳି କହିବାରୁ ପ୍ରଦ୍ୟୁମ୍ନ ମିଶ୍ର ପୁଣି ଆସିକରି ତାଙ୍କଠାରୁ ଏ ଭଗବାନ କଥା ଶ୍ରବଣ କରିଥିଲେ। ତେଣୁ ଏଠି ସେ କଥା କୁହାଯାଉଛି, ନିଚ ଶୂଦ୍ର ଦ୍ୱାରା କରେନ୍ ଧର୍ମର ପ୍ରକାଶ, ଭକ୍ତି ପ୍ରେମ ତତ୍ତ୍ୱ କହେ ରାୟ କରି ବକ୍ତା। ରାୟ ରାମାନନ୍ଦ ବହୁତ ସବୁ ରଚନା କରିଛନ୍ତି, ନାଟକ ଇତ୍ୟାଦି ସବୁ ରଚନା କରିଛନ୍ତି, ଏବଂ ନିଜେ ମଧ୍ୟ ସେ ଭଗବାନଙ୍କୁ ଜ୍ଞାନ ଉପଦେଶ ଦେଇଛନ୍ତି, ଏବଂ ପ୍ରଦ୍ୟୁମ୍ନ ମିଶ୍ର ମଧ୍ୟ ଭଗବାନ କଥା କହିଛନ୍ତି। ମହାପ୍ରଭୁ ଏ ତିନି ଜଣଙ୍କ ସହିତ ସବୁ ଆସ୍ୱାଦନ କରୁଥିଲେ, ଭାଗବତ ରସ ସବୁ ଆସ୍ୱାଦନ କରୁଥିଲେ। ସ୍ୱରୂପ ଗୋସ୍ୱାଇଁ ଆର୍ ରାୟ ରାମାନନ୍ଦ ସିକିମାଇତି ତିନ ତାର ଭଗ୍ନୀ ଅର୍ଦ୍ଧଜନ, ଏମାନେ ହେଉଛନ୍ତି ମହାପ୍ରଭୁଙ୍କର ଅନ୍ତରଙ୍ଗ ସେବକ ସେବିକା ସବୁ ଥିଲେ। ସ୍ୱରୂପ ଗୋସ୍ୱାଇଁ, ସ୍ୱରୂପ ଦାମୋଦର ଏବଂ ରାୟ ରାମାନନ୍ଦ ଏବଂ ସିକିମାଇତି ଏ ତିନି ଜଣ, ଆଉ ଜଣେ ହେଉଛନ୍ତି ତାଙ୍କର ଭଉଣୀ, ସିକିମାଇତିଙ୍କର ଭଉଣୀ ମହାଦେବୀ ଦେବୀ ବୋଧେ ତାଙ୍କ ନାଁ। ତେଣୁ ଏହିଭଳି ଭାବରେ ଏମାନେ ମହାପ୍ରଭୁଙ୍କର କୁ ଆନନ୍ଦ ପ୍ରଦାନ କରନ୍ତି, ଭଗବାନଙ୍କର ସବୁ କଥା କହି ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ଇଏ ରାୟ ରାମାନନ୍ଦ ଏ ଜଣେ ଶୂଦ୍ର ଶ୍ରେଣୀର ହେଲେ ମଧ୍ୟ ମହାପ୍ରଭୁ ତାଙ୍କଠାରୁ ନିଜେ ଶ୍ରବଣ କଲେ, ଏବଂ ପ୍ରଦ୍ୟୁମ୍ନ ମିଶ୍ରକୁ ମଧ୍ୟ ଶ୍ରବଣ କରେଇଲେ, ଇଏ ସନ୍ନ୍ୟାସୀ ଏବଂ ପଣ୍ଡିତଗଣଙ୍କର ଗର୍ବକୁ ନାଶ କରିବା ପାଇଁ। ସେହିଭଳି ଭାବରେ ହରିଦାସ ଦ୍ୱାରା ନାମ ମହାତ୍ମା ପ୍ରକାଶ, ହରିଦାସ ଯେ କି ଯବନକୂଳରେ ଜନ୍ମ ହୋଇଥିଲେ, ପ୍ରକୃତରେ ସେ ହେଉଛନ୍ତି ବ୍ରହ୍ମା। ବ୍ରହ୍ମା ଯେତେବେଳେ ଭଗବାନଙ୍କର ଦ୍ୱାରା ମୋହିତ ହୋଇଥିଲେ, ଭଗବାନଙ୍କ ବତ୍ସାକୁ ହରଣ କରିଯାଇଥିଲେ, ଭାଗବତ ଦଶମ ସ୍କନ୍ଧ 13 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଲୀଳାଟି ଯେତେବେଳେ କରିଥିଲେ, ସେହି ସମୟରେ ସେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏକ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରି ବତ୍ସା ଏବଂ ସଖା ହିସାବରେ ନିଜକୁ ବିସ୍ତାର କରି ଏକ ବର୍ଷ କାଳ ଲୀଳା କରିଥିଲେ, କେହି ଜାଣିପାରିନଥିଲେ। ତେଣୁ ବ୍ରହ୍ମା ଆସି ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ତେଣୁ ସେଇ ଶ୍ଳୋକରେ, ସେଠି ଗୋଟେ ଶ୍ଳୋକରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ସେ ଗୋଟେ କହିଛନ୍ତି କଥା ଯେ ପ୍ରଭୁ ମତେ ତଦସ୍ତୁ ମେନାଥ ସଭୁରି ଭାଗ ଭବେତ୍ର ବାନ୍ୟତ୍ର ତୁବା ତିରସ୍ତାମ ଜେନାହମେକୋ ବି ଭବତ ଜନାନାମ ଭୂତ୍ୱା ନିଷେବେ ତବ ପାଦ ପଲ୍ଲଭମ। ପ୍ରଭୁ ଏହି ଭାବରେ ଏହି ଭୌତିକ ଜଗତରେ ହଉ ବା ଅନ୍ୟ କୌଣସି ଠାରେ ହୁଅନ୍ତୁ, ଅନ୍ୟ କୌଣସି ଠାରେ ହଉ, ଭବିତ୍ର ବା ଅନ୍ୟତ୍ର ତୁବା ତିରସ୍ଚାମ ବା ଅନ୍ୟ କୌଣସି ନିଚ ଯୋନିରେ ମଧ୍ୟ ହଉ, ମୁଁ ଆପଣଙ୍କର ଜଣେ ଭବଜନ ହେବା ପାଇଁ ଚାହୁଁଛି, ଆପଣଙ୍କର ସେବକ ହେବା ପାଇଁ ଚାହୁଁଛି। ଭୂତ୍ୱା ନିଷେବେ ତବ ପାଦ ପଲ୍ଲଭମ, ଆପଣଙ୍କର ପାଦପଦ୍ମକୁ ମୁଁ ସେବା କରିବି, ଆପଣଙ୍କ ଜଣେ ନିଜ ଜନ ହେଇକିରି। ଏଇ ଯେଉଁ କଥା ପ୍ରାର୍ଥନା କରିଥିଲେ ତେଣୁ ଭଗବାନ ତାଙ୍କୁ ଏଇ ଦେଇଥିଲେ, ମୁସଲମାନ କୁଳରେ ଜନ୍ମ ଦେଇଥିଲେ। ହରିଦାସ ହେଉଛି ବ୍ରହ୍ମ ହରିଦାସ, ତେଣୁ ହରିଦାସକୁ ସେ ମୁସଲମାନ କୁଳରେ ଆସିକରି ମଧ୍ୟ ସେ ଭଗବାନଙ୍କର ନାମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ଭଗବାନଙ୍କ ନାମକୁ ସେ 3 ଲକ୍ଷ ଥର ନେଉଥିଲେ। 3 ଲକ୍ଷ ଆମେ 16 ମାଳା ଜପ କରୁଛୁ ମାନେ କେତେ ଜପ, କେତେ ନାମ, 25,000 ନାମ ଗୋଟିଏ ଶ୍ଳୋକରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହେଉଛି 16 ନାମ। 32 ଅକ୍ଷର କିନ୍ତୁ ନାମ ହେଉଛି 16। ତେଣୁ ଗୋଟିଏ ଥର ମହାମନ୍ତ୍ର କୀର୍ତ୍ତନ କଲେ 16 ନାମ ନିଆହେଉଛି। ତେଣୁ 108 ହେଲେ 1728 ନାମ ନିଆହେଉଛି। ତେଣୁ 16 ମାଳା ହେଲେ ପାଖାପାଖି 25,000 ନାମ ନିଆହେଉଛି। ତେଣୁ 64 ମାଳା ଜଣେ ଯଦି ଜପ କରିବ ତାହେଲେ 1 ଲକ୍ଷ ନାମ ହେବ। ତେଣୁ 64 × 3 192 ମାଳା ଯେଉଁମାନେ ଜପ କରିବେ ସେଗୁଡ଼ି 3 ଲକ୍ଷ ନାମ। ହରିଦାସ ଠାକୁର ସବୁବେଳେ 3 ଲକ୍ଷ ନାମ ନେଉଥିଲେ, 3 ଲକ୍ଷ ନାମ। ତେଣୁ ତାଙ୍କୁ ସେ ନାମାଚାର୍ଯ୍ୟ ଉପାଧି ଦେଇଥିଲେ ମହାପ୍ରଭୁ। ନାମାଚାର୍ଯ୍ୟ ଶ୍ରୀ ହରିଦାସ ଠାକୁର କି ଯାଏ ନାମାଚାର୍ଯ୍ୟ ସେ ନେଇଥିଲେ। ସନ୍ନ୍ୟାସ କୂଳେ ଯବନ କୂଳେ ଜନ୍ମ ହୋଇଥିଲେ। ଯବନ ଯେଉଁ ରହିଛନ୍ତି ମୁସଲମାନମାନଙ୍କର ଯେ କାଜି, ସେ କହିଲେ ତୁମେ ମୁସଲମାନ କୂଳରେ ଜନ୍ମ ହେଇଛ, ହିନ୍ଦୁଙ୍କର ନାମ କାହିଁକି ନେଉଛ, ହିନ୍ଦୁଙ୍କର ଭଗବାନଙ୍କ ନାମ କାହିଁ ନେଉଛ। ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ ଯେ ଭଗବାନ ହିନ୍ଦୁ ନୁହନ୍ତି କି ଖ୍ରୀଷ୍ଟିଆନ ନୁହନ୍ତି ବା ମୁସଲିମ ନୁହନ୍ତି, ଭଗବାନ ହେଉଛନ୍ତି ଭଗବାନ, ସମସ୍ତଙ୍କର ଭଗବାନ। ସର୍ବଜୋନିଷ କୌନ୍ତେୟ ମୂର୍ତ୍ତେୟ ସମ୍ଭବତି ଯାହା ତାସାଂ ବ୍ରହ୍ମ ମହଜୋନି ରହଂ ବିଜୟପ୍ରଦ ପିତା। ଯେତେ ଜୀବ ଅଛନ୍ତି, ଖାଲି ମନୁଷ୍ୟମାନଙ୍କ କଥା କ'ଣ କହିବା, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ। ତେଣୁ ସେ ମୁସଲମାନ କ'ଣ ଖ୍ରୀଷ୍ଟିଆନ କ'ଣ ଯେତେ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ମନୁଷ୍ୟମାନଙ୍କ କଥା କ'ଣ କହିବା, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ସେ ହେଉଛନ୍ତି ପିତା। କିନ୍ତୁ ଲୋକମାନଙ୍କର ଧାରଣା ନାହିଁ, ସେମାନେ କହୁଛନ୍ତି ଇଏ ହେଉଛି ହିନ୍ଦୁ ଭଗବାନ। ଆମର ଡିକ୍ସନାରୀରେ କୃଷ୍ଣ ଶବ୍ଦଟିକୁ ବର୍ଣ୍ଣନା କରାଯାଇଛି ଯେ ହିନ୍ଦୁ ଗଡ଼ ବୋଲି କୁହାଯାଇଛି। ତେଣୁ ଯେତେବେଳେ କାଜି ଏଇଭଳି ଭାବରେ କହିଲେ, ହରିଦାସ ଠାକୁର କହିଲେ ଆପଣ ମୁସଲମାନମାନଙ୍କୁ ହିନ୍ଦୁ ଭଗବାନଙ୍କ ନାମ ନେଲାବେଳକୁ ଆପଣ ଆପତ୍ତି କରୁଛନ୍ତି, କିନ୍ତୁ ହିନ୍ଦୁମାନଙ୍କୁ କେମିତି କହୁଛନ୍ତି ତୁମର ଖ୍ରୀଷ୍ଟିଆନ ମୁସଲମାନମାନଙ୍କର ଭଗବାନଙ୍କର ନାମ ନେବା ପାଇଁ ତାଙ୍କୁ ମୁସଲମାନ କରୁଛନ୍ତି, ଏଇଟା କେମିତି ହେଉଛି। ତେଣୁ ଏ କଥା ଶୁଣି କାଜି ଆଉ କିଛି ଶୁଣିଲେନି, କହିଲେ ତୁମେ ଏଇଟାକୁ ବନ୍ଦ କର, ତୁମେ ଆମ ମୁସଲମାନମାନଙ୍କର ଭଗବାନ ନାମ ନିଅ, ଆଲ୍ଲାଙ୍କର ନାମ ନିଅ, ନହେଲେ ତୁମକୁ 22 ବଜାରରେ ବେତ୍ରାଘାତ କରାଯିବ। ତେଣୁ ଏଇଭଳି ଭାବରେ ହରିଦାସ ଠାକୁର 22 ବଜାରରେ ତାଙ୍କୁ ସବୁ ବେତ୍ରାଘାତ କରାଗଲା, କିନ୍ତୁ ସେ ଭଗବାନଙ୍କର ନାମ ଛାଡ଼ିଲେ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। 22 ବଜାରରେ ବେତ୍ରାଘାତ ମାନେ ଜଣେ ମୃତ୍ୟୁବରଣ କରିବ, କିନ୍ତୁ ଭଗବାନ ତାଙ୍କୁ ସୁରକ୍ଷା ଦେଇଛନ୍ତି। କୌନ୍ତେୟ ପ୍ରତିଜାନି ନଭେ ଭକ୍ତ ପ୍ରଣଶନ୍ତି, ଭଗବାନ କହିଦେଲେ ଭଗବତ ଗୀତା 9 ଅଧ୍ୟାୟରେ, ନିଜେ ଘୋଷଣା ନକରି ତାଙ୍କର ଭକ୍ତମାନଙ୍କ ଦ୍ୱାରା ଘୋଷଣା କରିବା ପାଇଁ କହିଲେ। କାହିଁକି ନା ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ପ୍ରତିଜ୍ଞାଙ୍କୁ ମଧ୍ୟ ଭଙ୍ଗ କରିଦିଅନ୍ତି। ଯେଉଁଭଳି ଭାବରେ ଭଗବାନ ପ୍ରତିଜ୍ଞା କରିଥିଲେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ଯେତେବେଳେ ଭୀଷ୍ମଦେବ ପ୍ରତିଜ୍ଞା କଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ଅର୍ଜୁନଙ୍କୁ ହତ୍ୟା କରିବି, ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରେଇବି, ସେତେବେଳେ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ। ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ନିଜେ ଗୋଟେ ରଥଚକା ଧରି ଧାଇଁଗଲେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ, ଅସ୍ତ୍ର ଧାରଣ କରିଦେଲେ। ତେଣୁକରି ଭଗବାନ ଭଗବତ ଗୀତା 9 ଅଧ୍ୟାୟରେ ସେ କହୁଛନ୍ତି, କୌନ୍ତେୟ ପ୍ରତିଜାନି ଏ କୁନ୍ତିପୁତ୍ର ତୁମେ ଘୋଷଣା କର ଯେ ନମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ବିନାଶ ନାହିଁ। ତେଣୁ ହରିଦାସ ଠାକୁରଙ୍କୁ ଯେତେବେଳେ 22 ବଜାରରେ ବେତ୍ରାଘାତ କରାଯାଉଥିଲା ଭଗବାନ ତାଙ୍କୁ ସୁରକ୍ଷା ଦେଇଥିଲେ। ତେଣୁ ଅନ୍ତିମରେ ସେମାନେ ଭାବିଲେ ଇଏ ମୃତ୍ୟୁବରଣ କରିଛି କହି ଗଙ୍ଗା ନଦୀରେ ଫିଙ୍ଗିଦେଲେ, କିନ୍ତୁ ସେ ପୁଣି ବଞ୍ଚି ତାଙ୍କର କୌଣସି ଅସୁବିଧା ହେଲାନି, ଭଗବାନ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ସେ ହରିଦାସ ମୁସଲମାନ କୂଳରେ ଜନ୍ମ ହେଲେ ମଧ୍ୟ ସେ ନାମାଚାର୍ଯ୍ୟ ହୋଇଗଲେ, ଯବନ କୂଳରେ ଜନ୍ମ ହୋଇକରି ମଧ୍ୟ ସେ ନାମାଚାର୍ଯ୍ୟ ହୋଇଗଲେ। ସେ କଥା କହୁଛି, ହରିଦାସ ଦ୍ୱାରା ନାମ ମହାତ୍ମ୍ୟ ପ୍ରକାଶ ଏବଂ ସନାତନ ଦ୍ୱାରା ଭକ୍ତି ସିଦ୍ଧାନ୍ତ ବିଳାସ। ସନାତନ ଗୋସ୍ୱାମୀ ଇଏ ମଧ୍ୟ ଜଣେ ବହୁତ ବଡ଼ ବୈଷ୍ଣବ ପରିବାରରେ ମାନେ ଆସିଥିଲେ, ଦାକ୍ଷିଣାତ୍ୟରେ ତାଙ୍କର ଜନ୍ମ ହୋଇଥିଲା। କିନ୍ତୁ ଯେହେତୁ ସେ ମୁସଲମାନ, ସେ ସମୟରେ ରାଜା ଥିଲେ, ବଙ୍ଗଳାର ରାଜା ଥିଲେ ହୁସେନ ଶାହା, ତାଙ୍କର ସେ ପ୍ରଧାନମନ୍ତ୍ରୀ ହୋଇଥିଲେ, ତେଣୁ ମୁସଲମାନର ସେବା କରୁଥିବାରୁ ନିଜକୁ ସେ ମୁସଲମାନ ବୋଲି ଭାବୁଥିଲେ। ତାଙ୍କର ନାମ ମଧ୍ୟ ଚେଞ୍ଜ ହୋଇଥିଲା, ରୂପ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀ ଏ ଦୁଇ ଭାଇ, ତାଙ୍କର ନାମ ହୋଇଥିଲା ଦବୀର ଖାସ ଆଉ କ'ଣ ନାଁ ସବୁ, ମୁସଲମାନ ନାଁ ସବୁ ହୋଇଯାଇଥିଲା। ତେଣୁ ଏଇ ସନାତନଙ୍କ ଦ୍ୱାରା ସେ କ'ଣ କଲେ, ସନାତନ ଦ୍ୱାରା ଭକ୍ତି ସିଦ୍ଧାନ୍ତ ବିଳାସ। ସନାତନ ସନାତନଙ୍କୁ ସେ ଶିକ୍ଷା ଦେଲେ, ପ୍ରୟାଗରେ ଶିକ୍ଷା ଦେଇଛନ୍ତି। ଚୈତନ୍ୟ ଚରିତାମୃତ ମଧ୍ୟଲୀଳା 19 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, 20 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କେତୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ ଶିକ୍ଷା ପ୍ରଦାନ କରିଛନ୍ତି। ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ସନାତନ ଗୋସ୍ୱାମୀ ସେ ପ୍ରଶ୍ନ ପଚାରିଥିଲେ, କେ ଆମି କେନେ ଆମାଏ ଯାରେ ତାପତ୍ର ଇହା ନାହିଁ ଜାନି କେମାନେ ହିତ ହଏ। ପ୍ରକୃତରେ ମୁଁ କିଏ ଏଇଟା ମୁଁ ଜାଣିନାହିଁ। ତେଣୁ ମହାପ୍ରଭୁ ତାଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି, ମଧ୍ୟଲୀଳାରେ ସବୁ ବର୍ଣ୍ଣନା କରାଯାଇଛି, 20 ଅଧ୍ୟାୟରୁ ଆରମ୍ଭ ହୋଇଛି ତାଙ୍କର ଶିକ୍ଷା। ତେଣୁ ଏଠି ଯେଉଁ କୁହାଯାଉଛି ଯେ ସନାତନ ଦ୍ୱାରା ଭକ୍ତି ସିଦ୍ଧାନ୍ତ ବିଳାସ, ଭକ୍ତି ସିଦ୍ଧାନ୍ତ ସିଦ୍ଧାନ୍ତ ବୋଲିଆ ଚିତ୍ତେ ନାକର ଅଳସ ଇହା ହୋଇତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। ଭକ୍ତିର ଯେଉଁ ସିଦ୍ଧାନ୍ତ ସବୁ ରହିଛି, ଏସବୁ ସିଦ୍ଧାନ୍ତକୁ ଶିକ୍ଷା ଦେଇଛନ୍ତି ସନାତନ ଗୋସ୍ୱାମୀଙ୍କୁ। ତେଣୁ ସନାତନ ଗୋସ୍ୱାମୀ ସେସବୁ ବହୁତ ଶାସ୍ତ୍ର ସବୁ ରଚନା, ହରିଭକ୍ତି ବିଳାସ ଇତ୍ୟାଦି ଶାସ୍ତ୍ରକୁ ସବୁ ରଚନା କରିଛନ୍ତି, ଏ ଭକ୍ତି ସିଦ୍ଧାନ୍ତକୁ ସ୍ଥାପନ କରିଛନ୍ତି, କିଭଳି ଭକ୍ତି ଭକ୍ତିର ସିଦ୍ଧାନ୍ତ ସବୁ ସ୍ଥାପନ କରିଛନ୍ତି। ତେଣୁ ସନାତନ ସେ ମୁସଲମାନ ହୋଇଯାଇଥିଲେ, ତାଙ୍କ ଦ୍ୱାରା ସେ ଏଇଭଳି ଭାବରେ ଭକ୍ତି ସିଦ୍ଧାନ୍ତକୁ ପ୍ରକାଶ କରିଛନ୍ତି। ତେଣୁ ସେଇଭଳି ଭାବରେ ଶ୍ରୀ ରୂପ ଦ୍ୱାରା ବ୍ରଜେର ରସ ପ୍ରେମ ଲୀଳା, ରୂପ ଗୋସ୍ୱାମୀ ଆମେ ଯେଉଁ କହିଲେ ତାଙ୍କ ନାମ ସବୁ ପରିବର୍ତ୍ତନ ହୋଇଯାଇଥିଲା, ମୁସଲମାନ ନାମ ସବୁ ହୋଇଯାଇଥିଲା, ସାକର ମଲ୍ଲିକ ଏବଂ ଦବୀର ଖାସ ଏ ନାମ ହୋଇଯାଇଥିଲା, ଏ ଦୁଇ ଜଣଙ୍କର ନାମ ହୋଇଯାଇଥିଲା। ତେଣୁ ସେଇ ରୂପଙ୍କ ଦ୍ୱାରା, ଶ୍ରୀ ରୂପ ଦ୍ୱାରା ବ୍ରଜେର ରସପ୍ରେମ ଲୀଳା, ସେ ଦୁଇ ଜଣଙ୍କୁ ପଠାଇଥିଲେ, ତମେ ବ୍ରଜକୁ ପଠାଇଥିଲେ, ଭଗବାନଙ୍କର ଯେଉଁ ସ୍ଥାନ ରହିଛି, ଯେଉଁ ଲୀଳାଭୂମି ସବୁକୁ ଉଦ୍ଧାର କରିଥିଲେ, ଏଇ ଯେଉଁ ବିଭିନ୍ନ ପ୍ରକାର ଭକ୍ତି ସିଦ୍ଧାନ୍ତ, ଭକ୍ତି ରସ ଇତ୍ୟାଦିକୁ ସବୁ ଶାସ୍ତ୍ର ମାଧ୍ୟମରେ ସବୁ ରଚନା କରିଛନ୍ତି। ରୂପ ଗୋସ୍ୱାମୀଙ୍କର ବିଶେଷ ପ୍ରସିଦ୍ଧ ଗ୍ରନ୍ଥ ହେଉଛନ୍ତି ଯେଉଁ ରହିଛି ଭକ୍ତିର ସାମୃତ ସିନ୍ଧୁ, ଅନେକ ଶାସ୍ତ୍ର ରଚନା କରିଛନ୍ତି ରୂପ ଗୋସ୍ୱାମୀ। ଭକ୍ତିର ସାମୃତ ସିନ୍ଧୁ ଏସବୁ ଭକ୍ତି ରସ ବିଷୟରେ ବର୍ଣ୍ଣନା କରାଯାଇଛି। ଶ୍ରୀ ରୂପ ଦ୍ୱାରା ବ୍ରଜେର ରସ ପ୍ରେମ ଲୀଳା, ଭଗବାନଙ୍କ ପ୍ରେମ, ଭଗବାନ ରସ, ଭଗବତ ରସ ସବୁ ରହିଛି। କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ ତାତେ ବେଦ ଶାସ୍ତ୍ର ହୈତେ ପରମ ମହତ। ଭକ୍ତିର ରସ ରହିଛି, ସେ ସବୁ ରଚନା କରିଛନ୍ତି ଏବଂ ସ୍ଥାପନ କରିଛନ୍ତି। ତେଣୁ କିଏ କହିତେ ପାରେ ଗମ୍ଭୀର ଚୈତନ୍ୟର ଖେଳା, ଏଇଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ଲୀଳାକୁ କିଏ ବୁଝିପାରିବ। ତେଣୁ ରୂପ ଗୋସ୍ୱାମୀ ସେ ଭଗବାନଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ ମହାପ୍ରଭୁଙ୍କୁ, କ'ଣ, ନମୋ ମହାବଦନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌର୍ଜୁସେ ନମଃ। ମହାପ୍ରଭୁ ମହାବଦାନ୍ୟାୟ, ଭଗବାନଙ୍କର ଅନେକ ଅବତାର ଅଛନ୍ତି, କିନ୍ତୁ ମହାପ୍ରଭୁଙ୍କ ଭଳି ମହାବଦାନ୍ୟ ଅବତାର କେହି ନଥିଲେ। ଅନର୍ପିତ ଚରିଂଚିରାତ୍ କରୁଣୟା ଅବତୀର୍ଣ୍ଣ କଳୌ ସମର୍ପୟିତ ଉନ୍ନତ ଉଜ୍ଜଳ ରସାଂ ସ୍ୱଭକ୍ତି ଶ୍ରିୟମ୍ ହରିପୁରଟ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦିପିତ ସଦା ହୃଦୟ କନ୍ଧରେ ସ୍ଫୁରତୁ ହୁଅ ସଚିନନ୍ଦନ। ଅନର୍ପିତ ଯାହାକୁ ଅର୍ପିତ ହୋଇନଥିଲା, ବହୁ କାଳ ଧରିକି ଅର୍ପିତ ହୋଇନଥିଲା, ଅନେକ ଭଗବାନଙ୍କର ଅବତାର ସବୁ ଆସିଛନ୍ତି ଏବଂ ସ୍ୱୟଂ ଭଗବାନ କୃଷ୍ଣ ମଧ୍ୟ ଆସିଛନ୍ତି ଦ୍ୱାପର ଯୁଗରେ ଅନ୍ତିମରେ, କିନ୍ତୁ ସେ ମଧ୍ୟ ଏଇ ଯେଉଁ ରହିଛି ଅନର୍ପିତ ଚରିଂ ଚିରାତ୍ ଚିରାତ୍ ମାନେ ବହୁତ କାଳ ଧରି ଯେଉଁଟା ଅର୍ପିତ ହୋଇନଥିଲା, କରୁଣାୟା ଅବତୀର୍ଣ୍ଣ କଳୋ ମହାପ୍ରଭୁ, କରୁଣା କରିକିରି ଏ କଳିଯୁଗରେ ଆସିଲେ। ସମର୍ପୟିତୁମ ଉନ୍ନତ ଉଜ୍ଜଳ ରସାଂ, ଏଇ ଯେଉଁ ଉନ୍ନତ ଉଜ୍ଜଳ ରସ ସବୁ ରହିଛି ମହାପ୍ରଭୁଙ୍କ ପୂର୍ବରୁ, ଆମର ଆଚାର୍ଯ୍ୟମାନେ କହନ୍ତି ମହାପ୍ରଭୁଙ୍କ ପୂର୍ବରୁ ଭକ୍ତି ରସ ଏତେ ଉନ୍ନତ ଲୋକ ଉନ୍ନତ ରସକୁ ଲୋକମାନେ ଜାଣିନଥିଲେ। କୁହାଯାଏ ଅଢ଼େଇଟି ରସ ବିଷୟରେ ଲୋକମାନଙ୍କର ଧାରଣା ଥିଲା, ଅଢ଼େଇଟି ରସ ଶାନ୍ତ ଦାସ୍ୟ ଏବଂ ସମ୍ଭ୍ରମ ସଖ୍ୟ, ଯେମିତି ଅର୍ଜୁନଙ୍କର ଭଗବାନ ପ୍ରତି ସମ୍ଭ୍ରମ ସଖ୍ୟ ଥିଲା, ସମ୍ଭ୍ରମ ସଖ୍ୟ ବିଶ୍ରମ ସଖ୍ୟ ଦୁଇ ପ୍ରକାର ସଖ୍ୟ ରହିଛି, ସଖ୍ୟ ରସ ରହିଛି। ଅର୍ଜୁନଙ୍କର ଭଗବାନଙ୍କ ସହିତ ଯେଉଁ ସଖ୍ୟ ରସ ଥିଲା ସେଠୁ ସମ୍ଭ୍ରମ ସଖ୍ୟ, ସମ୍ଭ୍ରମ ସଖ୍ୟ କହିଲେ ଯେତେବେଳେ ଭଗବାନଙ୍କର ଯେତେବେଳେ ବିଶ୍ୱରୂପ ଦେଖିଲେ ସେତେବେଳେ ସେ କ୍ଷମା ପ୍ରାର୍ଥନା କଲେ। କିନ୍ତୁ ଗୋପରେ ବା ବ୍ରଜରେ ଯେଉଁ ଭଗବାନଙ୍କର ସଖାମାନେ ସବୁ ରହିଛନ୍ତି, କିଏ ଭଗବାନଙ୍କ କାନ୍ଧ ଉପରେ ଚଢ଼ିଯାଉଛି, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ତାଙ୍କର ସେ ଯେତେ ଭଗବାନଙ୍କର ଭଗବତା ଦେଖିଲେ ମଧ୍ୟ ତାଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ବିଶ୍ରମ୍ଭ ସଖ୍ୟ ସେଇଟା ହେଉଛି। ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଲୋକମାନେ ଏଇ ଅଢ଼େଇଟି ରସ ବିଷୟରେ ଜାଣିଥିଲେ, ଶାନ୍ତ ଦାସ୍ୟ ଏବଂ ସମ୍ଭ୍ରମ ସଖ୍ୟ। କିନ୍ତୁ ମହାପ୍ରଭୁ ଆସି ଆହୁରି ଉନ୍ନତ ସବୁ ରସକୁ ପ୍ରଦାନ କରିଛନ୍ତି, ବିଶ୍ରମ ସଖ୍ୟ ବିଷୟରେ ବର୍ଣ୍ଣନା କଲେ। ତାପରେ ସଖ୍ୟ ଉପରେ ହେଉଛି ବାତ୍ସଲ୍ୟ ରସ, ବାତ୍ସଲ୍ୟ ରସ ଉପରେ ହେଉଛି ମାଧୁର୍ଯ୍ୟ ରସ, ତେଣୁ ଏହିସବୁ ରସକୁ ସେ ପ୍ରଦାନ କରିଛନ୍ତି ମହାପ୍ରଭୁ। ଉନ୍ନତ ଉଜ୍ଜଳ ରସାଙ୍କ ସ୍ୱଭକ୍ତି ଶ୍ରିୟମ୍, ଏ ଉନ୍ନତ ଉଜ୍ଜଳ ରସ ହେଉଛି ଭଗବାନଙ୍କର ଭକ୍ତି। ସମର୍ପିତ ଉନ୍ନତ ଉଜ୍ଜଳ ରସଙ୍କ ସ୍ୱଭକ୍ତି ଶ୍ରିୟମ୍ ହରି ପୁରଡ ସୁନ୍ଦର ଦ୍ୟୁତି କଦମ୍ବ, ସିଏ ହେଉଛନ୍ତି ହରି। ସିଏ କିନ୍ତୁ କେଉଁ ଶରୀରରେ ଆସିଲେ, ସିଏ ଆସିଲେ ପୁରଟ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦିପିତ, ଯେଉଁ ସୁବର୍ଣ୍ଣ ରଙ୍ଗରେ ଆସିଲେ ଭଗବାନ, ସୁବର୍ଣ୍ଣ ବର୍ଣ୍ଣ ହେମାଙ୍ଗ, ହେମ ଅଙ୍ଗ ବା ସୁବର୍ଣ୍ଣ ଭଳି ରଙ୍ଗ ତାଙ୍କର ଶରୀରର ଅଙ୍ଗକାନ୍ତି ଗୌରବର୍ଣ୍ଣରେ ଆସିଲେ। ଉନ୍ନତ ଉଜ୍ଜଳ ରସାଙ୍କ ହରି ପୁରଟ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦିପିତ, ସଦା ହୃଦୟକନ୍ଦରେ ସ୍ଫୁରୁତ ହୁଏ ସଚିନନ୍ଦନ। ଏଇ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପାଠକମାନଙ୍କୁ ଆଶୀର୍ବାଦ କରିଛନ୍ତି, ସମସ୍ତଙ୍କ ହୃଦୟରେ ସେଇ ସଚିନନ୍ଦନ ଆବିର୍ଭୂତ ହୁଅନ୍ତୁ, ସ୍ଫୁରିତ ହୁଅନ୍ତୁ। ତେଣୁ ମହାପ୍ରଭୁଙ୍କର ସେଥିପାଇଁ ଏସବୁ ଲୀଳା ସବୁ ରହିଛି। ଚୈତନ୍ୟ ଚନ୍ଦ୍ରର ଦୟା କର ବିଚାର, ବିଚାର କରିଲେ ଚିତ୍ତେ ପାବ ଚମତ୍କାର। ଚୈତନ୍ୟ ଚନ୍ଦ୍ରଙ୍କର ଯେଉଁ ଦୟା ରହିଛି ତାକୁ ଯଦି ଆମେ ବିଚାର କରିବା ତାହେଲେ ଆମେ ଆଶ୍ଚର୍ଯ୍ୟ ହୋଇଯିବା, କେତେ କରୁଣାମୟ ଭଗବାନ ଦେଇଛନ୍ତି। ଉତ୍ତମ ଅଧମ କିଛୁ ନା ବାଛିଲ, ଯାଚିଏ ଦିଲକ କୋଳ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିବ ବୋଲ। ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ, ଯେ ଜନ ଗୌରାଙ୍ଗ ଭଜେ ସେ ହଇ ଆମର ପ୍ରାଣରେ। ଭଗବାନ କୌଣସି ବାଛ ବିଚାର କରିନାହାନ୍ତି, ଚୈତନ୍ୟ ଭଗବାନ ଯେତେବେଳେ କୃଷ୍ଣ ଯେତେବେଳେ ଜ୍ଞାନ ଦେଲେ ଭଗବତ ଗୀତାରେ, ଅର୍ଜୁନଙ୍କୁ ଜ୍ଞାନ ଦେଲେ ଏବଂ ଭାଗବତମରେ ଉଦ୍ଧବଙ୍କୁ ଜ୍ଞାନ ଦେଲେ, ଅନ୍ତିମରେ କହିଲେ ଏସବୁ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ ଏ ଜ୍ଞାନକୁ, ନା ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ସୃଷ୍ଟ ବାଚଂ ନ ଚମାଙ୍ଗ ଯେଉଁ ଅଭ୍ୟସ୍ୟତି। ଯେଉଁମାନେ ଅଳ୍ପ ତପସ୍ୟାକାରୀ, ଯେଉଁମାନେ ଭଗବାନଙ୍କୁ ବିଦ୍ୱେଷ କରନ୍ତି, ଯେଉଁମାନେ ଇଦଂ ନା ତପସ୍କାୟ ନା ଯେଉଁମାନେ ଭକ୍ତ, ଏମାନଙ୍କୁ ସବୁ ଏଇ ଭଗବତ ଗୀତାର ଜ୍ଞାନ ବା ଭାଗବତର ଜ୍ଞାନକୁ ଦେବାକୁ ମନା କରିଛନ୍ତି ଭଗବାନ। କିନ୍ତୁ ମହାପ୍ରଭୁ କୌଣସି ବାଛ ବିଚାର କରିନାହାନ୍ତି, ମହାପ୍ରଭୁ କହିଲେ ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞାଏ ଗୁରୁ ହୟା ତାର ଏ ଦେଶ। ମହାପ୍ରଭୁ ଆଦେଶ ଦେଲେ ଆଉ ବାଛ ବିଚାର ମନା କରିଦେଲେ, ଯାରେ ଦେଖ ଯାହାକୁ ଦେଖ ତାଙ୍କୁ ମଧ୍ୟ ଏଇ ଭଗବାନ କଥା କୁହ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇ ଯେଉଁମାନେ ନୀଚ କୂଳରେ ଜାତ ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ଅତ୍ୟନ୍ତ ଉନ୍ନତ ସ୍ତର ପ୍ରାପ୍ତ ହେବେ, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ସେ କଥା କହୁଛନ୍ତି। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏଇ ଗୋଟେ ଶ୍ଳୋକ ରହିଛନ୍ତି। ସୁଖଦେବ ଗୋସ୍ୱାମୀ ମଙ୍ଗଳାଚରଣରେ ଏକଥା କହିଛନ୍ତି, 13 ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି। ତାଦେହରୁ ଇଏ ଗୋଟିଏ ଶ୍ଳୋକ ଶ୍ଳୋକରେ ସେ କହୁଛନ୍ତି ଯେ କିରାତ ହୁଣ ଆନ୍ଧ୍ର ପୁଲିନ୍ଦ ପୁକସା ଆବିର ଶୁମ୍ଭା ଯବନା ଖସାଦୟ ଯେ ନିଏ ଯେ ପାପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୈ ପ୍ରଭୁ ବିଷ୍ଣମୀ ନମ। ଏମାନେ ସବୁ ବିଭିନ୍ନ ତୁମେ ଯାଇଥିଲ, ସବୁ ପାଶ୍ଚାତ୍ୟ ଜଗତରୁ ଯାଇଥିଲ। ଏ ପାଶ୍ଚାତ୍ୟ ଜଗତର ଲୋକମାନେ ଏଇଭଳି ଭାବରେ ପ୍ରକୃତରେ ସବୁ ହେଉଛନ୍ତି ବହୁତ ପାପୀ ବ୍ୟକ୍ତି। କିରାତ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ରଙ୍କର ଯିଏ ସଖା ହେଇଥିଲେ, ଯେଉଁ ବଣକୁ ଯାଇଥିଲେ ସେ ସମୟରେ ତାଙ୍କ ସହିତ ସଖା ହେଇଥିଲେ, ସେ ହେଉଛନ୍ତି କିରାତ। ବହୁତ ନିଚ ପାପୀ ବ୍ୟକ୍ତି ସେ ଥିଲା ମଧ୍ୟ। ହୁଣ ହୁଣ ହେଉଛନ୍ତି ଜର୍ମାନୀ, ଜର୍ମାନୀର ଲୋକମାନେ ହେଉଛନ୍ତି ହୁଣ, ଏମାନେ ହେଉଛନ୍ତି ବହୁତ ପାପୀ ବ୍ୟକ୍ତି। ଆନ୍ଧ୍ର ଏ ତ ଆମର ରହିଛି, ଓଡ଼ିଶା ଭାରତବର୍ଷରେ ରହିଛି ଆନ୍ଧ୍ରପ୍ରଦେଶ। ସେହିଭଳି ଭାବରେ ପୁଲିନ୍ଦ, ପୁଲିନ୍ଦ ହେଉଛି କେଉଁଟା ଗ୍ରୀକ୍ର ଲୋକମାନଙ୍କୁ ପୁଲିନ୍ଦ ବୋଲି କୁହାଯାଉଛି। ପୁଲିନ୍ଦ ଏବଂ ପୁକସା ଏମାନେ ହେଉଛି ଗ୍ରୀସ୍ର। ଆମେ ଭାବୁଛେ ଏମାନେ ସବୁ ବହୁତ ପାଶ୍ଚାତ୍ୟ ଜଗତରେ ଏମାନେ ସବୁ ବହୁତ ଉନ୍ନତ ବୋଲି ଭାବୁଛେ, କିନ୍ତୁ ଭାଗବତ ପ୍ରମାଣ ଅନୁସାରେ ଏମାନେ ହେଉଛନ୍ତି ବହୁତ ପାପୀ ବ୍ୟକ୍ତି, ପୁଲିନ୍ଦ ପୁକସା। ଆଭିର ଶୁମ୍ଭା ଏମାନେ ହେଉଛନ୍ତି ସିନ୍ଧ ବା ପାକିସ୍ତାନ ପାଖରେ ଯେଉଁ ରହିଛି ସିନ୍ଧ ପ୍ରଦେଶ, ସିନ୍ଧୁ 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 ପ୍ରଦେଶ, ସେଠିକାର ଲୋକମାନଙ୍କ କଥା କୁହାଯାଉଛି। ଏବଂ ଯବନା, ଯବନା ହେଉଛନ୍ତି ଟର୍କିର ଲୋକମାନେ। ଖସାଦେୟ, ଖସାଦେୟ ହେଉଛନ୍ତି ମଙ୍ଗୋଲିଆର ଲୋକମାନେ। ଏବଂ ସୁଖଦେବ ଗୋସ୍ୱାମୀ ଆଉ କେତେ ନାଁ ନେବେ ସେଥିପାଇଁ କହିଦେଲେ ଯେ ନିଏ ଯେ ପାପା, ଆହୁରି ମଧ୍ୟ ବହୁତ ପାପୀ ବ୍ୟକ୍ତି ଅଛନ୍ତି ସମସ୍ତଙ୍କର। ଯେ ନିଏ ଯେ ପାପା ଯଦୁପା ଶ୍ରେୟା ଶ୍ରେୟା, କିନ୍ତୁ ଯଦି ସେମାନେ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କର ଶରଣରେ ଯିବେ ତାହେଲେ ସେମାନେ ମଧ୍ୟ ଶୁଦ୍ଧନ୍ତି, ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ତସ୍ମୈ ପ୍ରଭୁ ବିଷ୍ଣୁମେ ନମଃ, ଇଏ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରଭାବ, ତେଣୁ ସେ ଭଗବାନଙ୍କୁ ମୋର ପ୍ରଣାମ ଜଣାଉଛି। ତେଣୁ ଆଜି ପ୍ରଭୁପାଦଙ୍କର କୃପାରୁ ସାରା ପୃଥିବୀର ଲୋକମାନେ ଯିଏକି ବହୁତ ପାପୀ ବ୍ୟକ୍ତି ଥିଲେ ସେମାନେ ମଧ୍ୟ ବହୁତ ଉନ୍ନତ ସ୍ତରକୁ ଯାଇଛନ୍ତି, ସନ୍ନ୍ୟାସ ହେଇ ସେମାନେ ମଧ୍ୟ ଶିଷ୍ୟ ଗ୍ରହଣ କରୁଛନ୍ତି ସବୁ, ସେମାନେ ମଧ୍ୟ ଏ ଭଗବାନ କଥା ପ୍ରଚାର କରୁଛନ୍ତି। ସାରା ପୃଥିବୀରେ ଏ ପାପୀ ବ୍ୟକ୍ତିମାନେ ମଧ୍ୟ ଉଦ୍ଧାର ହେଇଯାଇଛନ୍ତି ଏବଂ ସେମାନେ ମଧ୍ୟ ଅନ୍ୟ ପାପୀମାନଙ୍କୁ ଉଦ୍ଧାର କରୁଛନ୍ତି। ଏ ମହାପ୍ରଭୁଙ୍କ ଧାରାରେ ଏସବୁ ଚାଲିଛି, ମହାପ୍ରଭୁଙ୍କ ଧାରା। ଯେତେବେଳେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ସବୁ ବ୍ରାହ୍ମଣ କଲେ, ସବୁ ବୈଷ୍ଣବ ଯେଉଁଥିରେ ବୈଷ୍ଣବମାନଙ୍କୁ ସବୁ ବ୍ରାହ୍ମଣ ଦୀକ୍ଷା ପ୍ରଦାନ କଲେ, ଅନ୍ୟମାନେ ସବୁ ଅବଜେକ୍ସନ୍ କଲେ, କହିଲେ ଏମାନେ ସବୁ ମେଛ ଯବନ, ଏମାନେ ସବୁ ଏମାନେ କ'ଣ ବ୍ରାହ୍ମଣ ହେବେ। ତେଣୁ ପ୍ରଭୁପାଦ ମହାରାଜ ଏହି ଶ୍ଲୋକଟିକୁ ଉଦ୍ଧାର କରିଥିଲେ। ଏଥିରେ କୁହାଯାଉଛି ଯିଏ ଯେକୌଣସି କୂଳରେ ଜନ୍ମ ହୁଅନ୍ତୁ ନା କାହିଁକି, ନିଚ ଜାତି ହେଲେ ମଧ୍ୟ ଯଦି ଭଗବାନଙ୍କର ଭଜନରେ ଅଯୋଗ୍ୟ ନୁହନ୍ତି, କିନ୍ତୁ ଜଣେ ଉଚ୍ଚ ଶ୍ରେଣୀ ଉଚ୍ଚ କୂଳରେ ଜନ୍ମ ହୋଇକରି ମଧ୍ୟ ଯଦି ଭଗବାନ ଭଜନ କରୁନାହାନ୍ତି ତାହେଲେ ସେ ଏଇ ନିଚ କୂଳର ବ୍ୟକ୍ତିଠାରୁ ମଧ୍ୟ ଅଧମ ସେମାନେ ରହିଛନ୍ତି। ତେଣୁ ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, କୃଷ୍ଣ ଭଜନ ନାହିଁ ଜାତି କୂଳାଦି ବିଚାର, ମହାପ୍ରଭୁ ଏସବୁ ଜାତି କୂଳର ବିଚାର ରଖିନାହାନ୍ତି। ଯେଉଁମାନେ ନିଚ କୂଳରେ ଥିଲେ ମଧ୍ୟ ସେମାନେ ଆଜି ଭଗବାନଙ୍କର ଭଜନ କରି ସେମାନେ ଆଜି ଉନ୍ନତ ସ୍ତରକୁ ପ୍ରାପ୍ତ ହୋଇଛନ୍ତି। ଏ କଥା ମଧ୍ୟ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କ ସ୍ତୁତିରେ କହିଛନ୍ତି ଯେ ବିପ୍ରା ଦ୍ୱିଷର୍ଗୁଣ ଯୁତ ଅରବିନ୍ଦ ନାଭ ପାଦାରବିନ୍ଦ ବିମୁଖାତ୍ ସ୍ୱପଚଂ ବରିଷ୍ଠମ ମନି ତଦର୍ପିତ ମନୋବଚନ ହିତାର୍ଥ ପ୍ରାଣଂ ପୁନାତି ସକୁଳଂ ନହନ୍ତୁ ଭୂରିମାନ। ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଚୈତନ୍ୟ ମହା ନୃସିଂହଦେବଙ୍କୁ ସ୍ତୁତିରେ ଏକଥା କହୁଛନ୍ତି ଯେ ଯେଉଁମାନେ ବିପ୍ର ବା ଯେଉଁମାନେ ବ୍ରାହ୍ମଣ କୂଳରେ ଜାତ ହେଇଛନ୍ତି ସେମାନଙ୍କର ଏଇ ଗର୍ବକୁ ନାଶ କରିଛନ୍ତି ମହାପ୍ରଭୁ, ଏଠି କୁହାଯାଉଛି। ସେମାନେ ମଧ୍ୟ ଉନ୍ନତ କୂଳରେ ହେଲେ ଯେଉଁମାନେ ବ୍ରାହ୍ମଣ କୂଳରେ ଜନ୍ମ ହେଉଛନ୍ତି ମାନେ ସେମାନେ ଭଗବାନ ଭଜନ କରିବା କଥା, ଅନ୍ତତଃ ପକ୍ଷେ ବ୍ରାହ୍ମଣ କହିଲେ ସତ୍ୟଗୁଣରେ ସେମାନେ ରହିଛନ୍ତି, ସତ୍ୟଗୁଣକୁ ଜଣେ ଆସିଲେ ଭଗବାନଙ୍କୁ ଜାଣିବା ପାଇଁ ସେମାନେ ସକ୍ଷମ ହେବେ, କିନ୍ତୁ ସତ୍ୟଗୁଣକୁ ଆସିକି ମଧ୍ୟ ସେମାନେ ଭଗବାନଙ୍କର ବା ଭଗବାନଙ୍କ ଭକ୍ତଙ୍କର କୃପା ପ୍ରାପ୍ତ ନ ହୋଇଥିଲେ ସେମାନେ ଭଗବାନ ଭକ୍ତ ହୋଇପାରୁନାହାନ୍ତି, ବ୍ରହ୍ମ ରାକ୍ଷସ ହେଇକି ବାହାରୁଛନ୍ତି ସେମାନେ। ତେଣୁ ଏଠି ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଛନ୍ତି ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ଶ୍ଳୋକ 10ରେ ଯେ ବିପ୍ରା ଦ୍ୱିଷଡ଼ ଗୁଣ
ବାରଟି ଗୁଣ ବିପ୍ରମାନଙ୍କର ରହିଛି, ବ୍ରାହ୍ମଣମାନଙ୍କର ବହୁତ ଗୁଣ ରହିଛି, କିନ୍ତୁ ଅରବିନ୍ଦ ନାଭ ପାଦ ଅରବିନ୍ଦ ବିମୁଖ। ଭଗବାନ କେତେ ସୁନ୍ଦର, ଅରବିନ୍ଦ ପଦ୍ମ, ପଦ୍ମ ଯେଉଁ ରହିଛି, ସୂର୍ଯ୍ୟ ଉଦୟ ହେଲେ ପଦ୍ମ ପ୍ରସ୍ଫୁଟିତ ହୁଏ, ସୂର୍ଯ୍ୟ ଅସ୍ତ ହୋଇଗଲେ ସିଏ ପୁଣି ବନ୍ଦ ହୋଇଯାଏ ପଦ୍ମ। ସେଭଳି ଭାବରେ ଯେଉଁମାନେ ଭଗବାନଙ୍କର ମୁଖ ପଦ୍ମ ବା ପାଦ ପଦ୍ମର ବିମୁଖ ହୋଇଯାଇଛନ୍ତି, ସେମାନେ ଅନ୍ଧକାର ଭଳି ଅନ୍ଧକାର ରହିଛନ୍ତି। ତେଣୁ ସେମାନଙ୍କ ଠାରୁ ଯଦିଓ ସେମାନେ ବହୁତ ଭଲ ଗୁଣ ତାଙ୍କର ରହିଛି, ବାରଟି ଗୁଣ ସବୁ ରହିଛି, ବଡ଼ ବଡ଼ ବ୍ରାହ୍ମଣର ଗୁଣ ସବୁ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନରେ, କିନ୍ତୁ ତାଙ୍କ ଠାରୁ ସ୍ୱପଚଂ ବରିଷ୍ଠମ। ଜଣେ ସ୍ୱପଚ କହିଲେ କୁକୁରଭୋଜି ଚଣ୍ଡାଳ, କୁକୁରଭୋଜି ଚଣ୍ଡାଳ ମଧ୍ୟ ଶ୍ରେଷ୍ଠ ହୋଇଯିବ। କିଭଳି ନା, ମନି ତଦର୍ପିତ ମନୋବଚନ ହିତାର୍ଥ ପ୍ରାଣଂ ପୁନାଦି, ଯିଏ କାୟ ମନ ବାକ୍ୟରେ ଭଗବାନଙ୍କୁ ନିଜକୁ ସମର୍ପଣ କରିଛନ୍ତି, ସେମାନେ ଖାଲି ଯେ ନିଜକୁ ପବିତ୍ର କରନ୍ତି ତା ନୁହଁ, ସକୁଳଂ ତାଙ୍କର କୁଳଂ କୁଳଂ ପବିତ୍ର ଯେଉଁ କୁହାଯାଇଛି, କୁଳକୁ ବି ପବିତ୍ର କରି, ଯେମିତି ପ୍ରହ୍ଲାଦ ମହାରାଜ କହିଲେ, ତ୍ରିଶବ୍ଦ ବି ପିତା ପୁତ୍ର ପିତୃ ବି ସତି ଅନଘ, ପିତା ପୁତ୍ର ତୁମର ଏକୋଇଶ ପୁରୁଷ ଧରି, ଏକୋଇଶ ପୁରୁଷମାନେ ଉଦ୍ଧାର ପାଇ ପବିତ୍ର ହୋଇଯାଇଛନ୍ତି, ଆଉ ତୁମ ପିତାଙ୍କ କଥା କ'ଣ କହୁଛ ପ୍ରହ୍ଲାଦ। କିନ୍ତୁ ନ ତୁ ଭୂରିମାନ, ଇଏ ଉନ୍ନତ କୂଳରେ ଜନ୍ମ ହୋଇକରି ମଧ୍ୟ କିନ୍ତୁ ସେମାନେ ନିଜକୁ ତ ଉଦ୍ଧାର କରିପାରନ୍ତି ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ମହାପ୍ରଭୁ କୌଣସି ବାଛ ବିଚାର ନ କରି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଉତ୍ତମ ଅଧମ କିଛୁ ନା ବାଛିଲ, ଯାଚି ଏ ଜିଲକ ଫଲ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିଆ ବୋଲ, ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ, ଯେ ଜନ ଗୌରାଙ୍ଗ ଭଜେ ସେ ହେ ଆମର। ଜୟ ଚେତନ ଚରିତାମୃତ କି, ଜୟ ଶିଳ ପ୍ରଭୁପାଦ ମହାରାଜ କି, ଜୟ ଶିଳ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେ କି, ଗୌର ପ୍ରେମାନନ୍ଦେ।